ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ଆଇବାକାଲ ଓଡ଼ିଶା ଗସ୍ତି ଆସିକରି ନୟାଗଡ଼ ଜିଲ୍ଲାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଥି ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର ବିଦ୍ୟୁତ୍ ପ୍ରକଳ୍ପମାନଙ୍କର ସମୀକ୍ଷା କଲେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଇ ମାସ ଶେଷ ତକ ଆନ୍ତଃରାଜ୍ୟ ବିଦ୍ୟୁତ୍ ସରବରାହ ଲାଗି ସବୁଜ ଶକ୍ତି କରିଡର ଉପରେ ଦେଲେ ଜୋର। ଦେଶ ଲାଗି ଶହୀଦ ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କର ବଳିଦାନକେ ସୋର କରିକରି ସାରା ଦେଶ ପାଳନ କରାଯାଉଛେ ବଳିଦାନ ଦିବସ। ଆଉର ପାଣିପାଗର ସଠିକ୍ ପୂର୍ବାନୁମାନ କରିକରି ବିପର୍ଯ୍ୟୟକେ ରୁକବାର ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛେ ବିଶ୍ୱ ପାଣିପାଗ ଦିବସ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ ଓଡ଼ିଶା ଗସ୍ତି ଆସିବେ। ରାଷ୍ଟ୍ରପତି ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବାର ଉତ୍ତରୁ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ସମାଜ ପ୍ରତିଷ୍ଠାନର ସ୍ଥାପନା ଦିବସ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବେଲବୁଡ଼େ ଭୁବନେଶ୍ୱର ଫେରିକରି ଶ୍ରୀମତୀ ମୁର୍ମୁ ରାଜଭବନର ରାତି ରହିବେ। ତାର ଆରଦିନ ବାୟୁସେନାର ବିମାନଟି ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଶକ୍ତି, ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର ଭୁବନେଶ୍ୱରଠାରେ ଆଜି ତାଙ୍କର ବିଭାଗର ସମୀକ୍ଷା ବୈଠକ କରିଛନ୍। ରାଜ୍ୟ ଚାଲିଥିବାର ବିଦ୍ୟୁତ୍ ପ୍ରକଳ୍ପମାନଙ୍କର ସମୀକ୍ଷା କରିବାର ସହିତ ଫ୍ଲାଏଆସ୍ର ବ୍ୟବହାର ଉପରେ ପରିବେଶ ଆଉ କୋଇଲା ମନ୍ତ୍ରଣାଳୟ ଆର୍ ରେଲ୍ ମନ୍ତ୍ରଣାଳୟ ସହିତ ଆଲୋଚନା କରିକରି ପଦକ୍ଷେପ ନିଆଯିବା ବୋଲି ଶ୍ରୀ ଖଟ୍ଟର କହିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ଓଡ଼ିଶା ଏହାଦେ 20 GW ବିଦ୍ୟୁତ୍ କୋଇଲାନୁ ଉତ୍ପାଦନ କରୁଛି। ଆଇବା 5-6 ବର୍ଷର ଭିତରେ ରାଜ୍ୟ ଆଉ 10 GW ଅତ୍କା ବିଦ୍ୟୁତ୍ ଉତ୍ପାଦନ କରିବା ବୋଲି ବୈଠକଟି ଅଧିକାରୀମାନେ କହିଥିଲେ। ତାପଚ ବିଦ୍ୟୁତ୍କେ ବ୍ୟବହାର କରିବାର ଲାଗି ଶ୍ରୀ ଖଟ୍ଟର ଜୋର ଦେଇଥିବାର ଜଣାପଡ଼ିଛି। ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଓପିଟିସିଏଲ୍ର କାର୍ଯ୍ୟକାରିତା ବାବଦେ ମନ୍ତ୍ରୀ ଶ୍ରୀ ଖଟ୍ଟରଙ୍କୁ ଜଣାଯାଇଥିଲା। ଏ ମାସ ଶେଷ ତକ ଆନ୍ତଃରାଜ୍ୟ ବିଦ୍ୟୁତ୍ ସରବରାହ ଲାଗି ସବୁଜ ଶକ୍ତି କରିଡର ସ୍ଥାପନା କରିବାର ନେଇକରି ବୈଠକଟି ଆଲୋଚନା ହୋଇଥିବାର ଜଣାପଡ଼ିଛି। ସାଇକେଲ ଚଲାବାର ଲାଗି ମାନସିକ ଆର୍ ଶାରୀରିକ ସୁସ୍ଥତା ବଢ଼୍ସି, ହେଥିର୍ଲାଗି ସବୁଦିନିଆ ବ୍ୟାୟାମ ଆଉ ସାଇକେଲ ଚଲାବାରକେ ଜୀବନଶୈଳୀଥି ସାମିଲ କରବାରକେ କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆହ୍ୱାନ ଦେଇଛନ୍। ସାରା ଦେଶ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଅଭିଯାନକେ ଲକ୍ଷ୍ନୌଠାନୁ ଆଜ ଶ୍ରୀ ମାଣ୍ଡଭ୍ୟ ମୂଲ କରିଛନ୍। ଏ ଅବସରରେ ସେ କହିଛନ୍, ସାଇକେଲ ଚଲାବାରଟା ପରିବେଶକେ ସୁରକ୍ଷିତ ରଖବାର ଲାଗି ଭିଲ୍ ସାହାଯ୍ୟ କର୍ସି। ଡକ୍ଟର ମାଣ୍ଡଭ୍ୟ ନିଜେ ଏ ଅବସରରେ 3 କିଲୋମିଟର ତକ ସାଇକେଲ ଚଲାଇଥିଲେ। କାର୍ଯ୍ୟକ୍ରମ 400 ଅତ୍କା ସାଇକେଲିଆ ଭାଗ ନେଇକରି ସୁସ୍ଥ ଆଉ ସକ୍ରିୟ ଜୀବନଶୈଳୀ ବାବଦେ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାକେ ପ୍ରଚାର କରିଥିଲେ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ, ଥାପର ଆର୍ ରାଜଗୁରୁଙ୍କର ଆଜି ବଳିଦାନ ଦିବସ। ଇଂରେଜ ସରକାର ଆଜିର ଦିନେ 1931 ଏ ତିନି ମହାନ ଯୋଦ୍ଧାଙ୍କୁ ଫାଶି ଦେଇଥିଲେ। ଦେଶ ଲାଗି ସ୍ୱାଧୀନତା ସଂଗ୍ରାମୀ ବଳିଦାନକେ ସୁର୍ତା କରିକରି ଫି ବଛର ଆଜିର ଦିନକେ ସାରା ଦେଶ ଶହୀଦ ଦିବସ ଭାବେ ପାଳନ କରୁଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ଦିବସ ପାଳନ ଅବସରରେ ତିନି ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆ ଗୋଟିଏ ଭିଡ଼ିଓ ବାର୍ତ୍ତାଥି ପ୍ରଧାନମନ୍ତ୍ରୀ ସେମାନଙ୍କର ବଳିଦାନକେ ସୁର୍ତା କରିଛନ୍। ସଂଗ୍ରାମୀମାନଙ୍କର ବଳିଦାନ ଆମର ସମକର ଲାଗି ପ୍ରେରଣା ଉତ୍ସ ହେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
आज इतने वर्षों बाद भी अमर शहीद भगत सिंह, राजगुरु और सुखदेव के बलिदान की गाथा देश के बच्चे बच्चे की जुबान पर। शहीद दिवस पर मैं देश के लिए अपना सर्वस्व न्योछावर करने वाले सभी वीर वीरांगनाओं को कृतज्ञ राष्ट्र की तरफ से भावांजलि अर्पित करता हूं।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବଳିଦାନ ଉତ୍ସବ ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆ ସେ ଦେଶର ଏକତା ଆଉ ସ୍ୱାଧୀନତା ଲାଗି ଜୀବନ ଦେଇଥିବାର ସଂଗ୍ରାମୀମାନଙ୍କୁ ସୋର ପକାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସେମାନଙ୍କର ବଳିଦାନ ଆର୍ ମାତୃଭୂମିର ଲାଗି ନିଷ୍ଠା ଆଇବା ପିଢ଼ିକେ ପ୍ରେରଣା ଦେବା ବୋଲି କହିଛନ୍। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ଆଇବାକାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ରାଜ୍ୟ କାଲବୈଶାଖୀ ପ୍ରଭାବ ଥି ମୟୂରଭଞ୍ଜ ଜିଲ୍ଲାନୁ ହୋଇଥିବାର କରାମାଡ଼ ଆର୍ ବର୍ଷାର କ୍ଷୟକ୍ଷତିର ଆକଳନ କରିକରି ଆଇବା 24 ଘଣ୍ଟା ଭିତରେ 1,000 ଟଙ୍କା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏ ବାବଦେ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜିଲ୍ଲାର ଭିନ୍ ଭିନ୍ ଇଲାକା ବୁଲିକରି ସ୍ଥିତିର ଅନୁଧ୍ୟାନ କରିଛନ୍। କେନ୍ଦ୍ର ସରକାର ଓଏଲ ରପ୍ତାନୀ ଉପରେ 20% ଶୁଳ୍କ ପ୍ରତ୍ୟାହାର କରିଛନ୍। ଆଇବା ମାସ ପହଲାନୁ ଏଇଟା ଲାଗୁ ହେବା ବୋଲି ବିଜ୍ଞପ୍ତିଥି କୁହାଯାଇଛି। ଓଏଲ୍ର ଅତ୍କା ଉତ୍ପାଦନ ହେବାରୁ ମଣ୍ଡି ଆଉ ଖୁଚୁରା ମୂଲ୍ୟ କମିଛେ। ଚାଷୀମାନଙ୍କୁ ପାରିଶ୍ରମିକ ଆଉ ଉଚିତ ମୂଲ୍ୟ ଦେବାର ଲାଗି ଆଉ ଉପଭୋକ୍ତାମାନଙ୍କ ଲାଗି ଓଏଲ୍କେ ସୁଲଭ ଦରଥି ଯୋଗାବାର ଲକ୍ଷ୍ୟଟି ଏ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମନୁଷ୍ୟ ସମାଜକେ ପାଣିପାଗ ଆଉ ଜଳବାୟୁ ପରିବର୍ତ୍ତନ ବାବଦେ ସଚେତନ କରବାର୍ ଲାଗି 1961 ମସିହା ଉତରୁ ଫି ବଛର ଆଜିର ଦିନକେ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। ଏ ବଛର ବିଶ୍ୱ ପାଣିପାଗ ଦିବସର ବାର୍ତ୍ତା ହେଉଛି ପାଣିପାଗର ସଠିକ୍ ଅନୁମାନ କରିକରି ବିପର୍ଯ୍ୟୟକେ ରୁକବାର। ଭିନ୍ ଭିନ୍ ଦେଶେ ପାଣିପାଗ ଦିବସ ଅବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ସହିତ ବୈଜ୍ଞାନିକମାନେ ସେମାନଙ୍କର ବିଚାରଧାରାକେ ଉପସ୍ଥାପିତ କରିଛନ୍। ପୃଥିବୀନୁ ପ୍ରାକୃତିକ ବିପର୍ଯ୍ୟୟ ଲାଗି ଧନଜୀବନର କେତନି କେତେ ନୁକସାନ ହେଉଥିବାର ବେଲ୍କେ ନୂଆ ଜ୍ଞାନକୌଶଳ ବ୍ୟବହାର କରିକରି ପାଣିପାଗର ଆକ୍ତୁରା ସୂଚନା ଏ ଦିଗେ ବହୁତ ସାହାଯ୍ୟ କରୁଛି। ଗଲା 75 ବର୍ଷର ଭିତରେ ପୃଥିବୀର ଭିନ୍ ଭିନ୍ ପାଣିପାଗ ସଂସ୍ଥା, ସାଧାରଣ ଲୋକ, ସରକାର ଆର୍ ଭିନ୍ ଭିନ୍ ସଂଗଠନ ଲାଗି ଯୋଗସୂତ୍ରକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସୁଛି। ସଠିକ୍ ପାଣିପାଗର ଆକଳନ ଆଉ ପୂର୍ବାନୁମାନ ଲାଗି ବହୁତ ଲୋକର ଜୀବନ ବଞ୍ଚାଯାଇପାରୁଛି। ପ୍ରାକ୍ ବିପର୍ଯ୍ୟୟ ମୁକାବିଲା ଦିଗେ ପୃଥିବୀର ବହୁତଟେ ସରକାର ପାଣିପାଗ ଉପରେ ନିର୍ଭର କରୁଛନ୍। ଏ ଅବସରରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ଗଲାକାଲି ଗୋଟିଏ ଖାସ୍ ଆଲୋଚନାଚକ୍ର ହୋଇଯାଇଛି। ଏଥି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ ଆର୍ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇକରି ପାଣିପାଗ କ୍ଷେତ୍ରରେ ପୃଥିବୀର ପ୍ରାକ୍ ସତର୍କତା ବ୍ୟବସ୍ଥାକେ କେନ୍ତା ଆହୁରି ବର୍କର୍ସ କରାଯାଇପାରବା ଆଉ ସାଧାରଣ ଲୋକଙ୍କୁ ପାଖେ ପହଞ୍ଚାଯାଇପାରବା ସେ ବାବଦେ ଆଲୋଚନା କରିଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫରୁ ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୟୁଜି 2025 ଲାଗି ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ ସମୟକେ ଆଇବାକାଲି ତକ୍ ବଢ଼ାଯାଇଛି। ଏନ୍ଟିଏ ତରଫରୁ ବାହାରିଥିବାର ବିଜ୍ଞପ୍ତି ଅନୁସାରେ ପରୀକ୍ଷାର ଦେୟ ଦାଖଲ କରବାରକେ ସମୟାଭିଲ୍ ମାର୍ଚ୍ଚ 25 ତକ୍ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ ମାର୍ଚ୍ଚ 26-28 ଭିତରେ ଆବେଦନପତ୍ର ଥି ଦରକାରୀ ସଂଶୋଧନ କରିପାରିବେ ବୋଲି ଏନ୍ଟିଏ ତରଫରୁ କୁହାଯାଇଛି। ଆର୍ଥିକ ଠକେଇକେ ରୋକବାର ଲାଗି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ସେବାର କେତେଟା ନିୟମ ଥି ପରିବର୍ତ୍ତନ କରାଯାଇଛି। ବହୁତ ସମୟ ଧରିକରି ନ୍ୟାୟ ବ୍ୟବହାର କରୁଥିବାର ଉପଭୋକ୍ତାମାନଙ୍କର ବ୍ୟାଙ୍କ ଖାତା ଲିଙ୍କ ମୋବାଇଲ ନମ୍ବର ଆଇବା ମାସ ପହଲାନୁ ୟୁପିଆଇ ସେବାନୁ ବଞ୍ଚିତ ହେବେ। ଏ ବାବଦେ ଆଇବା 31 ତକ୍ ଡାଟାବେସ୍ ଅପଡେଟ୍ କରବାର୍ ଲାଗି ସେହି ବ୍ୟାଙ୍କ ଆଉ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାକେ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗଥି ଆଇବା 25 ଧନକୋଡ଼ାଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହେବା। ଏ ନିଯୁକ୍ତି ମେଳାଥି ଜିଲ୍ଲାର ସବୁ ବ୍ଲକ ଆର୍ ସହରାଞ୍ଚଳର 5 ଯୁକ୍ତ 3 ତକ ଆଇଟିଆଇ ଡିପ୍ଲୋମା ପାସ୍ 18-35 ବଛର ବୟସର ଜୁଆନ ପିଲା ଟୁକେଲ ଭାଗ ନେଇପାରବେ। ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ଆଧାର କାର୍ଡ ଆଉ ପାସପୋର୍ଟ ଫଟୋ ସହିତ ନିଯୁକ୍ତି ମେଳାର ଧାରିତ ସମୟ ସକାଳର 9 ଉପରବେଳା 4 ଭିତରେ ଯୋଗ ଦେଇକରି ନିଯୁକ୍ତି ଆଉ ଦକ୍ଷତା ବିକାଶ ତାଲିମର ଲାଭ ଉଠାବାର ଲାଗି କୁହାଯାଇଛି। ସୁବର୍ଣ୍ଣପୁରର ସ୍ୱର୍ଣ୍ଣପ୍ରୟାଗ ରାମେଶ୍ୱରଠାରେ ଚାଲିଥିବାର ଜଗନ୍ନାଥ ମହୋତ୍ସବନ ଆଜି ଜବର ଭିଡ଼ ଦେଖବାରକେ ମିଳିଛି। ଶ୍ରୀଜଗନ୍ନାଥଙ୍କର 32 ବେଶ ପଞ୍ଚକୁଣ୍ଡୀୟ ଯଜ୍ଞ ସହିତ 24 ପ୍ରହରୀ ନାମଯଜ୍ଞ ଦେଖବାର ଲାଗି ହଜାର ହଜାର ଶ୍ରଦ୍ଧାଳୁ ମହୋତ୍ସବ ସ୍ଥଳୀନ ପହଞ୍ଚିଛନ୍। ସ୍ୱତନ୍ତ୍ର 32 ବେଶ ଆଗାଡ଼େ ଫି ଦିନ 32 ଜଣ ଦମ୍ପତି ବିଷ୍ଣୁ ସହସ୍ରନାମ ପଢ଼ୁଛନ୍। ଏତାର ସହିତ ମହୋତ୍ସବ ପଡ଼ିଆନ ମୀନାବଜାର କେବିଲ୍ ଲୋକମାନେ ବୁଲି ଦେଖୁଛନ୍। ବୌଦ୍ଧ ଜିଲ୍ଲାନ ଗଲାକାଲ ଆର୍ ଆଏଜ୍ କାଲବୈଶାଖୀ ପ୍ରଭାବଥି କରାମାଡ଼ ଆର୍ ବର୍ଷା ହୋଇଛି। ଏଥିଲାଗି ଗଲା କିଛିଦିନ ହେଲା ରାଜ୍ୟର ସବୁନୁ ଜହ ତାପମାତ୍ରା ରହୁଥିବାର ବୌଦ୍ଧନୁ ତାତି ଟିକେ କମିଛି। ସେଆଡ଼େ କରାମାଡ଼ଥି ଗାଡ଼ି ମଟର, ଆଜବେଷ୍ଟର ଘର ନୁକସାନ ହୋଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ସେନ୍ତା ନୂଆପଡ଼ା ଜିଲ୍ଲା ସୁନାବିଡ଼ା ଅଭୟାରଣ୍ୟନ କରାମାଡ଼ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏତାର ସହିତ ସୁନାବିଡ଼ା ଗାଁନ ସବୁ ଘରର ଖପରା ଭାଙ୍ଗି ଯାଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ପ୍ରାକୃତିକ ବିପର୍ଯ୍ୟୟ ଲାଗି ହୋଇଥିବା କ୍ଷୟକ୍ଷତିର ଆକଳନ କରବାର ଲାଗି ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବାର ସୂଚନା ମିଳିଛି। ନୂଆଦିଲ୍ଲୀନ ଚାଲିଥିବା ଖେଲୋ ଇଣ୍ଡିଆ ପାରା ଆଥଲେଟିକ୍ସ ଥି ମହିଳା F55 ଜେଭଲିନ୍ ଥି ଓଡ଼ିଶାର ସୁଚିତ୍ରା ପରିଡ଼ାଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ସୁଚିତ୍ରା 18.57 ଦୂରକେ ଜେଭଲିନ୍ ଫିକିକରି ଏ ସଫଳତା ପାଇଛନ୍। ଇତାର ଆଘନୁ ଓଡ଼ିଶାର ଜୟନ୍ତୀ ବେହେରା 100 T47 ବର୍ଗଥି ସ୍ୱର୍ଣ୍ଣପଦକ ପାଇଥିବାର ବେଲ୍କେ ମହିଳା 100 T12 ଥି ଜାନକୀ ଓରାମ ରୌପ୍ୟ ପଦକ ପାଇଛନ୍। 3 ପଦକ ସହିତ ରାଜ୍ୟ 13 ଠାନେ ରହିଛି। ଏହାଦେ ପାଣିପାଗ କାଲବୈଶାଖୀ ପ୍ରଭାବ ଥି ଆଇବାକାଲ ସକାଳ ତକ ରାଜ୍ୟର କେତେଟା ଜାଗାନ ଧୋକାଗଡ଼ି ସାଙ୍ଗେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆଇବା 4-5 ଭିତରେ ଦିନର ତାପମାତ୍ରା 4-6 ତକ ବଢ଼ବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରକାଏ ଆଇବାକାଲ ଓଡ଼ିଶା ଗସ୍ତି ଆସିକରି ନୟାଗଡ଼ ଜିଲ୍ଲାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଥି ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର ବିଦ୍ୟୁତ୍ ପ୍ରକଳ୍ପମାନଙ୍କର ସମୀକ୍ଷା କଲେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର। ଦେଶ ଲାଗି ଶହୀଦ ଭଗତ ସିଂ ସିଂ ସୁଖଦେବ ରାଜଗୁରୁଙ୍କ ବଳିଦାନକେ ସୋର କରିକରି ସାରା ଦେଶ ପାଳନ କରାଯାଉଛି ବଳିଦାନ ଦିବସ। ଆଉ ପାଣିପାଗର ସଠିକ୍ ପୂର୍ବାନୁମାନ କରିକରି ବିପର୍ଯ୍ୟୟକେ ରୁକବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପାଣିପାଗ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।